ଭଗବାନ ସଦାବେଳେ ଗୁରୁଙ୍କୁ ଆଗରେ ରଖୁ, ନିଜେ ପଶୁଙ୍କୁ ରହିଯାଇଛି କଣ ତା ଦେହରେ କାରଣ ଅଛି କହିଲେ ତାହା ଜାଣି ରହିଲେ ଭ୍ରମଥାନ୍ତି ପ୍ରାଣୀ। ସାକ୍ଷାତ ଗୁରୁ ପରମ ବ୍ରହ୍ମ, ସେଇଠି ପରମ ବ୍ରହ୍ମ ନିରାମୟ ପୁରୁଷ ପ୍ରାଣୀ ଜଗତରେ ଅବସର ହୋଇଯାଆନ୍ତି, ଗୁରୁଙ୍କୁ ଗୋଚର କରନ୍ତି। ମୁଁ ତ ମୂର୍ଖ ଲୋକ କ'ଣ କହିବି, ସମସ୍ତେ ସମସ୍ତଙ୍କୁ ଗୁରୁ ଭାଇ ରୂପରେ ତୃତ୍ୱ ଦେଇ ଗୁରୁ ନାମକୁ ଦୁଇ ମିନିଟ ପାଇଁ ସ୍ମରଣ କରିବେ। ମହାପୁରୁଷ ଭକ୍ତିରେ କାକଟ ଉପରେ ଖଣ୍ଡେ ଚିଠି ଦେହରେ ଲେଖିଛନ୍ତି ଏ କଳିକି ମହାମନ୍ତ୍ର, ସେଇ ମନ୍ତ୍ରକୁ ସମସ୍ତେ ଟିକେ ଆତ୍ମା ସହ ଜପ କରିବେ। ଓମ୍ ବିଶ୍ୱଗୁରୁ କଳିକି ରାମ ସୁଦର୍ଶନ ହରେ ହରେ, ସଦା ପଦ୍ମ ସଙ୍ଗ ଶ୍ୟାମ ରାମ କୃଷ୍ଣ ହରେ ହରେ, ରାମ ସୁଦର୍ଶନ ହରେ ହରେ, ସଦା ପଦ୍ମ ସଙ୍ଗ ଶ୍ୟାମ ରାମ କୃଷ୍ଣ ହରେ ହରେ, ସାରା ବିଶ୍ୱ ନୁହଁ ସାରା ପୃଥିବୀ ନୁହଁ ମୋର ଷୋଳମଣ୍ଡଳ ଓଡ଼ିଶା, ଓଡ଼ିଶା ବାହାରେ ଅଙ୍ଗ ବଙ୍ଗ କଳିଙ୍ଗ ମଗଧ ଏ ଚାରି ସ୍ଥାନରେ ଏଇ ନାମ ଯେତେବେଳେ ପରିପ୍ରକାଶ ହେବ ସେତେବେଳେ ଭାରତର କଳଙ୍କ ବିନାଶ ହୋଇ ଧର୍ମ ସ୍ଥାପନା ହେବ। ସେଇ ଧର୍ମ ସ୍ଥାପନାର ସମୟ ଆଜି ଆସିଛି। ଧର୍ମ ଧରିତ୍ରୀ, ଧରିତ୍ରୀ ଯେତେବେଳେ ଧର୍ମରୁ ଅସହ୍ୟ ହୋଇଯାଏ କାଳବାଦୀ ହୋଇଯାଏ ସେତେବେଳେ ସେଇ ମଧ୍ୟ ପରିପ୍ରକାଶ କରନ୍ତି। ହରେ କୃଷ୍ଣ ମହାମନ୍ତ୍ର, ଶ୍ରୀକୃଷ୍ଣ ଚୈତନ୍ୟ ମହାମନ୍ତ୍ର, ରାଧେ ଗୋବିନ୍ଦ ମହାମନ୍ତ୍ର, ଏତେ ପ୍ରକାର ମହାମନ୍ତ୍ର ଭିତରେ କଳିକି ମହାମନ୍ତ୍ର କଳିଯୁଗରେ ସ୍ଥାପନା କରି ସମସ୍ତଙ୍କୁ ପରିପ୍ରକାଶ କରିବାକୁ ଚାହିଁଲେ ସେହି ସମୟରେ ଇଏ ଆସିଛି। ଯେଉଁମାନେ ଏଠିକି ଆସିଛନ୍ତି ସଂଯୋଗରେ ସକାଳେ ହଉ ପାଞ୍ଚ ମିନିଟ ଦୁଇ ମିନିଟ ଆପଣମାନଙ୍କର କେତେ କେତେ ସମୟ ଚାଲିଯାଉଛି, ସେଇଥିରେ ପାଞ୍ଚ ମିନିଟ ତିନି ମିନିଟ ଗପ ରଖିଲେ ସପରିବାର ଉଦ୍ଧାର ହେବେ, ତମେ ଉଦ୍ଧାର ହେବ, ତମର କଳଙ୍କ ବିନାଶ ହେବ। ତେଣୁ ଇଏ କଳିକି ମହାମନ୍ତ୍ର, ବିଶ୍ୱଗୁରୁ କଳିକି ରାମ ସୁଦର୍ଶନ ହରେ ହରେ, ସଦା ପଦ୍ମ ସଙ୍ଗ ଶ୍ୟାମ ରାମ କୃଷ୍ଣ ହରେ ହରେ, ଗୁରୁ କଳିକି ରାମ ସୁଦର୍ଶନ ହରେ ହରେ, ସଦା ପଦ୍ମ ସଙ୍ଗ ଶ୍ୟାମ ରାମ କୃଷ୍ଣ ହରେ ହରେ, ଆମ ଏଠୁ ଚାଲିଗଲେ ଆମକୁ ଆଜି ହଟେଇ ଦେଇ ଯିବନି, ହଟେଇ ଦେଇ ଗଲେ କଷ୍ଟ ହବ ମୋତେ, ଆମକୁ ନେଇକରି ଯିବାକୁ ହବ। ହେଲେ ବରଷେ ଖଣ୍ଡେ ସେଇ କଥା କହିଲେ ସବୁଦିନ, ସବୁଦିନ କହିଲେ ସିଏ ଶୁଣେ ଅଛନ୍ତି କି ନିକଟରେ ଅଛନ୍ତି ଜାଣି ହବ। ଶିକ୍ଷା ଭାଗବତ ପୁରାଣ ଯତ ଯେତେ ଅଛି ସବୁ ତାଙ୍କରି ନା ତମେ ସବୁଠୁ ପ୍ରବଚନ ଶୁଣିଲ, ସଭାକୁ ଆସିଲା କିଏ ପାଠ ନେବ ତେଣୁ ମନେ ପାଠ ନବା ଭଳି ଅସୁଦାନନ୍ଦ କଥାକୁ ହୃଦୟରେ ରଖିବ। ମହାପୁରୁଷ ଅନ୍ୟ ଗୋଟେ କଥା କହିଛନ୍ତି, ଆସିଲ ଧନ ରତ୍ନ ତମ ପଦାର୍ଥ ମୁଚାଏ ତା ଅର୍ଥ କିଏ କହିଥିଲେ ଦେଶ କହିଲେ ସମୟ ଆଗରେ ଛାଡ଼ିଦେ ଯାଉ କଥା ଯାଉ ଛାଡ଼ିଦେ।